ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ ଜୁହାର। ପହିଲା ମୁଖ୍ୟ ଖବର। ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ବେକ୍ଷଣ କାମ ହେଲା ମୂଲ। ଲୁକୁ ଉତ୍ତମମାନର ଚିକିତ୍ସା ସେବା ଯୋଗାବାର ବିଷୟଥି ରାଜ୍ୟ ସରକାର ସମ୍ବେଦନଶୀଳ ଅଛନ୍ ବୋଲି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ସବୁ ସରକାରୀ ବିଶ୍ୱବିଦ୍ୟାଳୟ ଆଉ କଲେଜମାନଙ୍କେ ପ୍ରତିଷ୍ଠା କରାଯିବା ଆତ୍ମସୁରକ୍ଷା କ୍ଲବ। ରାଜ୍ୟ ସରକାରଙ୍କର 100 ଦିନ ପୂର୍ଣ୍ଣି ଉଲ୍ଗୁନେ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ମୂଲ ହେଲା ବିକାଶ ମେଲା। ଆଉ ଆଇବା 24 ଘଣ୍ଟା ଭିତରେ ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି 13 ଜିଲ୍ଲାକେ ସତର୍କ ସୂଚନା ଜାରି। ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥାନ ଏଏସ୍ଆଇ ତରଫ ଆଜିଠାନୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ବେକ୍ଷଣ ମୂଲ ହୋଇଛି। ପ୍ରତ୍ନତତ୍ତ୍ୱ ବିଭାଗର ତାଲିମ ପାଇଥିବାର ବିଶେଷଜ୍ଞମାନଙ୍କ ସହିତ ଜଷ୍ଟିସ୍ ବିଶ୍ୱନାଥ ରଥ ଆଉ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସମେତ 22 ଜଣିଆ ଦଲ ଏହି ଅନୁଧ୍ୟାନ କରିଛନ୍। ଦିନର 2 ବଜେନୁ ମୂଲ ହୋଇକରି ସଞ୍ଜବେଲର 6:15 ଆଜିର ସର୍ବେକ୍ଷଣ କାମ ସରିଥିଲା। ଏତା ଋତୁରୁ ଶ୍ରୀମନ୍ଦିରନୁ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଆଇବା ସୋମବାର ତକ୍ ସର୍ବେକ୍ଷଣ କାମ ଚାଲବା। ରତ୍ନଭଣ୍ଡାର ମରାମତି ହେବାର ଆଗରୁ ସର୍ଭେ ରିପୋର୍ଟ ଆସବାର ସହିତ ରତ୍ନଭଣ୍ଡାର ଭିତରେ ଥିବାର ଗୁପ୍ତ କୋଠରୀ ଆଉ ଗୁପ୍ତ ସୁଡ଼ଙ୍ଗର ରହସ୍ୟ ଜଣାପଡ଼ବାର ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଇ ସର୍ବେକ୍ଷଣ କରାଯାଉଛି। ଏଥିଲାଗି 3 ଦିନ ତକ୍ ଶ୍ରୀଜୀଉଙ୍କର ନୀତିକାନ୍ତି ଆଉ ସେବା ପୂଜାଥି ବ୍ୟାଘାତ ନାଇଁ କରିକରି ନିରୀକ୍ଷଣ ପ୍ରକ୍ରିୟା କରବାରକେ ଦରକାରୀ ସମୟ ଦେବାର ଲାଗି ବିଶେଷ ନୀତି ନିର୍ଘଣ୍ଟ ତିଆର କରାଯାଇଛି। ଏହି ନୀତି ନିର୍ଘଣ୍ଟ ଅନୁସାରେ ଦିନର 1 ବଜେନୁ ନିରୀକ୍ଷଣ କାମ ଶେଷ ହେବାର ତକ୍ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା। ସେଆଡ଼େ ଶ୍ରୀମନ୍ଦିରନୁ ଆଇବା ମଙ୍ଗଳବାରନୁ ଦଶହରାର ଲାଗି 16 ଉପଚାର ପୂଜା ମୂଲ ହେବା। ରାଜ୍ୟର ଫି ଜିଲ୍ଲାର ସଦର ମହକୁମାନୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ ଲାଗି ପଦକ୍ଷେପ ନିଆଯାଉଛି ଆଉ ସରକାର ଲୋକମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାବାର ବିଷୟଥି ସମ୍ବେଦନଶୀଳ ଅଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। କେନ୍ଦୁଝର ଜିଲ୍ଲା ଗସ୍ତର 2 ନମ୍ଘର ଦିନେ ଆଜି ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ତରଫ ଆୟୋଜନ କରାଯାଇଥିବାର ମେଗା ସ୍ୱାସ୍ଥ୍ୟମେଳାକେ ଉଦ୍ଘାଟନ କରବାର ଉଲ୍ଗୁନେ ଇଟା କହିଛନ୍। ନୂଆ ସରକାର ଆସଲାଉତରୁ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠକେ ଆସୁଥିବାର ସାଧାରଣ ଲୋକଙ୍କଠାନୁ ସ୍ୱାସ୍ଥ୍ୟ ଆଉ ଚିକିତ୍ସା କ୍ଷେତ୍ରରୁ ସମସ୍ୟା ବିଷୟ ଶୁଣବାରୁତରୁ କିଛି ନୂଆ ପଦକ୍ଷେପ ନେବାର ଲାଗି ସେ ଚିନ୍ତା କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। କେନ୍ଦୁଝର ଜିଲ୍ଲା ସଦର ଡାକ୍ତରଖାନା ଧରଣୀଧର ନାୟକ ମେଡିକାଲ କଲେଜ ଆଉ ଏସ୍ସିବି ମେଡିକାଲ କଲେଜର ସାହିଥି ଏହି ସ୍ୱାସ୍ଥ୍ୟମେଳା ଆୟୋଜନ କରାଯାଉଛି। ଏଣୁ ଭିନ୍ ଭିନ୍ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ସାମିଲ ହୋଇଛନ୍। ହେନ୍ତା ଓଡ଼ିଶା ଖଣି ନିଗମ ଆଉ ଏଲ୍ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ସାହିଥି ହଜାରେ ଲୋକର ଆଖି ପରୀକ୍ଷା ସହିତ ପରୀକ୍ଷା ଉତରୁ ଦରକାର ଥିବାର ଲୋକଙ୍କୁ ଚଷମା ଭିଲ୍ ଦିଆଯାଇଥିଲା। ହେନ୍ତା ସାମାଜିକ ସଶକ୍ତିକରଣ ଶିବିରନୁ ଭାରତ ସରକାରଙ୍କ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ ଆଉ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସାହାସ୍ତି ହିତାଧିକାରୀମାନଙ୍କୁ ହ୍ୱିଲ୍ ଚେୟାର ବ୍ୟାଟେରୀ ସାଇକେଲ ୱାକର ନି କ୍ୟାପ୍ ଶ୍ରବଣ ଯନ୍ତ୍ର ଭିଲ୍ ବଣ୍ଟା ଯାଇଥିଲା। ଉଚ୍ଚଶିକ୍ଷା ବିଭାଗ ଅଧୀନତି ଥିବାର ସବୁ ସରକାରୀ ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟ ଆଉ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କେ ଆତ୍ମସୁରକ୍ଷା କ୍ଲବ ପ୍ରତିଷ୍ଠା କରାଯିବା। ରାଜ୍ୟର 195 ମହାବିଦ୍ୟାଳୟ ଗଲା ଶିକ୍ଷାବୋଚ୍ଛନ୍ନୁ ଛାତ୍ରଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ତାଲିମ ଦିଆଯାଉଛି। ଉଚ୍ଚଶିକ୍ଷା ବିଭାଗର ନିଷ୍ପଭି ଅନୁସାରେ ସବୁ ଶିକ୍ଷାନୁଷ୍ଠାନମାନଙ୍କେ ଆତ୍ମସୁରକ୍ଷା କ୍ଲବକେ ସମ୍ପ୍ରସାରଣ କରାଯିବା। ଏଥିଲାଗି 650 ଅତ୍କା ଶିକ୍ଷାନୁଷ୍ଠାନକେ ଚିହ୍ନଟ କରାଯାଉଛି। ଏଣୁ ଜଣାଇ ଦିଆଯାଇପାରେ ଯେ 2013 ରାଜ୍ୟ ସରକାରଙ୍କର ଯୁବନୀତିଥି ଛାତ୍ରୀମାନଙ୍କର ଆତ୍ମରକ୍ଷା କୌଶଳ ତାଲିମ ଦେବାର ଲାଗି ଇଏ ବ୍ୟବସ୍ଥା ହୋଇଥିଲା। ସମ୍ଭଲପୁରର ଶ୍ରୀ ଶ୍ରୀ ସମଲେଶ୍ୱରୀ ପୀଠନୁ ଶାରଦୀୟ ଦଶହରା ପୂଜା ଲାଗି ତିଆରି ମୂଲ ହୋଇଛି। ଆଇବା ମଙ୍ଗଳବାର ମୂଳାଷ୍ଟମୀ ତିଥିନୁ 16 ଦିନିଆ ପୂଜା ମୂଲ ହେବା। ସେହିଦିନ ପେଉଜୁତିଆ ପାଳନ କରାଯିବା। ଆଇବା ମାସର 2 ତାରିଖ ବୁଧବାର ଦିନ ମା' ସମଲେଶ୍ୱରୀ ଧବଲମୁଖୀ ଆଉ ଗଙ୍ଗା ଦର୍ଶନ ବେସ୍ତି ଭକ୍ତମାନଙ୍କୁ ଦର୍ଶନ ଦେବେ। 3 ତାରିଖ ଗୁରୁବାରନୁ 9 ଦିନିଆ ଶାରଦୀୟ ପୂଜା ଆଉ ନବରାତ୍ରୀ ଦୀପ ପ୍ରଜ୍ୱଳନ ଆରମ୍ଭ ହେବା। ଆଇବା ମାସର 12 ତାରିଖ ଶନିବାର ଦିନ ସମଲେଶ୍ୱରୀ ପୀଠନୁ ଦଶହରା ଆର୍ ରଣଜିତା ଉତ୍ସବ ଆର୍ 16 ତାରିଖ କୁଆଁର ପୂର୍ଣ୍ଣିମା ଦେବୀଙ୍କ ରାଜାରାଜେଶ୍ୱରୀ ବେଶ ନୂଆ ଧ୍ୱଜା ଆରୋହଣ ଆଉ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବା ବୋଲି ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫ କୁହାଯାଇଛି। ରାଜ୍ୟ ସରକାରଙ୍କ 100 ଦିନ ପୂର୍ବାର ଅବସରରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫ ମନ୍ଦଲିଆ ପଡ଼ିଆନୁ ଆୟୋଜନ କରାଯାଇଥିବାର 3 ଦିନିଆ ଜିଲ୍ଲାସ୍ତରୀୟ ବିକାଶ ମେଳାକେ ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଉଦ୍ଘାଟନ କରିକରି ରାଜ୍ୟର ବିଜେପି ସରକାର ଗଠନର 100 ଦିନ ଭିତରେ ହାସଲ କରିଥିବାର ସଫଳତା ବାବଦେ ଆଲୋଚନା କରିଥିଲେ। ଏଥି ବିଧାୟକ ଜୟନାରାୟଣ ମିଶ୍ର ଆଉ ଅଲଗା ସିଆନ୍ ସୁଜନମାନେ ଉପସ୍ଥିତ ଥିଲେ। ମେଳାନୁ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର ଉତ୍ପାଦିତ ଭିନ୍ ଭିନ୍ ଦରବର ଷ୍ଟଲ ଲାଗିଛି। ଝାରସୁଗୁଡ଼ା ସହରର ମନମୋହନ ଏମ୍ଇ ସ୍କୁଲ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଆଜି ଉଦ୍ଘାଟିତ ହୋଇଯାଇଛି। 3 ଦିନ ତକ୍ ଏହି ମେଳା ଚାଲବା। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମେଲାକେ ଉଦ୍ଘାଟନ କରିକରି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ତରଫୁ କାର୍ଯ୍ୟକାରୀ ହେଉଥିବାର ଭିନ୍ ଭିନ୍ ଯୋଜନା ବାବଦେ କହିବାର ସହିତ ଗଲା 100 ଦିନ ଭିତରେ ନିଆଯାଇଥିବା ପଦକ୍ଷେପମାନଙ୍କ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମଟି 7 ଜଣ ହିତାଧିକାରୀଙ୍କୁ 50,000 ଟଙ୍କାର ଭାଉଚର ଦିଆଯାଇଥିଲା। ମେଲାଥି ଭିନ୍ ଭିନ୍ ବିଭାଗ ତରଫୁ ଷ୍ଟଲ ଲଗାଯାଇଛି। ଉଦ୍ଘାଟନ ଉତ୍ସବଟି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ। ବୌଦ୍ଧ କଚେରିପଡ଼ିଆଠାରେ 3 ଦିନିଆ ବିକାଶ ମେଲାକେ ମତ୍ସ୍ୟ ପ୍ରାଣୀ ସମ୍ପଦ କ୍ଷୁଦ୍ର ସୂକ୍ଷ୍ମ ଆଉ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିଛନ୍। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାରେ ହୋଇଥିବା ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ସୁଭଦ୍ରା ଯୋଜନାର ସଫଳତା ଉପରେ କହିବାର ସହିତ ରାଜ୍ୟର ସବୁ ଜିଲ୍ଲାର ଶିଳ୍ପର ବିକାଶ ଲାଗି ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଥିଲେ। କାର୍ଯ୍ୟକ୍ରମଟି ଲୋକସଭା ସଦସ୍ୟ ସୁକାନ୍ତ କୁମାର ପାଣିଗ୍ରାହୀ, ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, କଣ୍ଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଉପସ୍ଥିତ ଥିଲେ। ବଲାଙ୍ଗୀରଠାରେ ଜିଲ୍ଲାସ୍ତରୀୟ ବିକାଶ ମେଲାକେ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଛନ୍। ଏଥି ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଆଉ ନିରଞ୍ଜନ ବିଶି, ବିଧାୟକ ନବୀନ ଜେନ, ଲକ୍ଷ୍ମଣ ବାଗ ମାନ୍ତାକୁନ ଭାବେ ଉପସ୍ଥିତ ଥିଲେ। ନୂଆପଡ଼ା ମିନି ଷ୍ଟାଡିୟମ୍ଠାରେ ରାଜ୍ୟ ସରକାରଙ୍କ ଉପଲବ୍ଧି ଆଉ ସଫଳତା ରିପୋର୍ଟ କାର୍ଡ ନେଇକରି ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦ୍ଘାଟି ଦେଇଛି। ଏହି କାର୍ଯ୍ୟକ୍ରମକେ ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉଦ୍ଘାଟନ କରିଛନ୍। ଏଥି ସାଂସଦ ମାଳବିକା ଦେବୀ, ଜିଲ୍ଲାପାଳ ମଧୁସୂଦନ ଦାସ ଆଉ ଅଲଗା ସିଆନ ସୁଜନମାନେ ଉପସ୍ଥିତ ଥିଲେ। ଇନୁ ରାଜ୍ୟ ସରକାରଙ୍କ ସୁଭଦ୍ରା ଆଉ ଅଲଗା ଯୋଜନାର ହିତାଧିକାରୀମାନଙ୍କୁ ଚେକ୍ ଦିଆଯାଇଥିଲା। ଦେବଗଡ଼ର ନୂଆ ବାଲିଜୋରଠାରେ ତିଆରି କରାଯାଇଥିବା ଅତ୍ୟାଧୁନିକ ବସ୍ଷ୍ଟାଣ୍ଡକେ କାର୍ଯ୍ୟକ୍ରମ କରବାର ଲାଗି ଆଜ ଗୋଟେ ତୟାରୀ ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନୂଆ ବସ୍ଷ୍ଟାଣ୍ଡର ସିସିଟିଭି କ୍ୟାମେରା, ସୁରକ୍ଷା, ଟ୍ରାଫିକ୍, ବେଗ ନିୟନ୍ତ୍ରଣ ଆଉ ପୁଲିସ୍ ବ୍ୟବସ୍ଥା ଲାଗି ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବସ୍ଷ୍ଟାଣ୍ଡର ଯାତ୍ରୀମାନଙ୍କର ସୁବିଧା ଉପରେ ବି ଆଲୋଚନା କରାଯାଇଥିଲା। ଦେବଗଡ଼ ଜିଲ୍ଲା ପ୍ରଶାସନ ଆଉ ସମଗ୍ର ଶିକ୍ଷା ଅଭିଯାନ ତରଫୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ନିପୁଣ ଓଡ଼ିଶା ମିଶନ ଆଜି ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମକେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ ଉଦ୍ଘାଟନ କରିଥିଲେ। ଏଥିରେ ନିପୁଣ ଓଡ଼ିଶା ମିଶନର ଲୋଗୋ ଆଉ ଗୀତ ଉନ୍ମୋଚନ କରାଯାଇଥିଲା। ଭାରତୀୟ ଜନତା ପାର୍ଟି ତରଫୁ ଚାଲିଥିବା ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନଟି ଆଜି ସୁବର୍ଣ୍ଣପୁର ଜିଲ୍ଲାର ବାବୁପାଲି ଗାଁ ଗୋଟିଏ ସଂଗଠନ ପର୍ବ କରାଯାଇଥିଲା। ଦଳ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଚନ୍ତ ପଣ୍ଡା ଏହି କାର୍ଯ୍ୟକ୍ରମଟି ଯୋଗ ଦେଇକରି ଜିଲ୍ଲାର ଦଳ ସାଂଗଠନିକ ସ୍ଥିତି ବାବଦେ କର୍ମକର୍ତ୍ତାମାନଙ୍କ ସଙ୍ଗେ ଆଲୋଚନା କରିଥିଲେ। ଏଥି ବିଜେପି ମହିଳା ଆଉ ଯୁବମୋର୍ଚ୍ଚାର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ସମ୍ଭଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ଠାରେ ଜଙ୍ଗଲ ଆଉ ପରିବେଶ ବିଭାଗର ସମ୍ଭଲପୁର ଆଉ ରାଉରକେଲା ସର୍କିଲ୍ ଆଥ୍ଲେଟିକ୍ ପ୍ରତିଯୋଗିତା ଆଜି ମୁଲେଇଛି। ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ର ଯାଦବ, ଆର୍ସିସିଏଫ୍ ପି ଅଶୋକ କୁମାର ଆଉ ଅଲଗା ସିଆନ ସୁଜନମାନେ ମଞ୍ଚାସୀନ ଥିଲେ। ଆଇବା କାଲି ତକ୍ ଚାଲବାର୍କେ ଥିବାର ଏହି ପ୍ରତିଯୋଗିତାଟି ଭିନ୍ ଭିନ୍ ଜଙ୍ଗଲ ଡିଭିଜନରୁ 350 ଜଣ ମହିଳା ଆଉ ପୁରୁଷ ଆଥ୍ଲେଟ୍ ଅଂଶଗ୍ରହଣ କରୁଛନ୍। ଉଦ୍ଘାଟନ ଆଗରୁ ସମଲେଶ୍ୱରୀ ମନ୍ଦିରରୁ ମଶାଲ ପ୍ରଜ୍ୱଳନ କରାଯାଇକରି ଷ୍ଟାଡିୟମ୍ର ପ୍ରତିଷ୍ଠା କରାଯାଇଥିଲା। ଆଜି ଆନ୍ତର୍ଜାତୀୟ ଶାନ୍ତି ଦିବସ। ଆନ୍ତର୍ଜାତୀୟ ସ୍ତରଥି ଦେଶ ଦେଶ ଆର୍ ଲୋକମାନଙ୍କ ଭିତରେ ଶାନ୍ତି ଆର୍ ଭାଇଚାରା ରଖବାର ଲାଗି ମିଳିତ ଜାତିସଂଘ ତରଫୁ 1982 ଆଜିର ଦିନକେ ବିଶ୍ୱ ଶାନ୍ତି ଦିବସ ପାଳନ କରାଯାଉଛି। ଧୂପପରା ଉଡ଼ାଇକରି ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରାଯାଉଛି। ଅହିଂସା ଆଉ ଯୁଦ୍ଧନୁ ବିରତ ହୋଇକରି ଫି ଦେଶର ଲୋକର ଭିତରେ ଶାନ୍ତିର ବିଚାରଧାରାକେ ତହକାବାର ଲାଗି ଜାତିସଂଘ ତରଫୁ ଇ ଦିବସକେ ବଛାଯାଇଥିଲା। ଫି ଲୋକର ଭିତରେ ଆଗ୍କେ ବଢ଼ବାର ଆଉ ବିକଶିତ ହେବାର ଅନୁଭବ କରାବାର ଲାଗି ଗୋଟେ ସମାଜ ପ୍ରତିଷ୍ଠା କରବାର ଉଦ୍ଦେଶ୍ୟ ଆଏ ବୋଲି ଜାତିସଂଘ ତରଫୁ କୁହାଯାଇଛି। ଶାନ୍ତି ଦିବସର ଏ ବଛରର ବାର୍ତ୍ତା ହେଉଛି ଶାନ୍ତି ସଂସ୍କୃତିର ବିକାଶ। ଏହାଦେ ପାଣିପାଗ। ଉତ୍ତର ପଶ୍ଚିମ ଆଉ ତାର ପାଖର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରନୁ ଆଇବା ସୋମବାର ତକ୍ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ବନ୍ମାର ଅନୁମାନ ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଲଘୁଚାପର ବୋଲେ ରାଜ୍ୟ ଆଇବା 4 ଦିନ ତକ୍ ବର୍ଷା ହେବା। ଆଇବା 24 ଘଣ୍ଟା ଭିତରେ ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି 13 ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଶ୍ରମ ଆଉ ନିୟୋଜନ ଆଉ ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ 2 ଦିନିଆ ନୂଆପଡ଼ା ଗସ୍ତି ଆସିକରି ରାଜ୍ୟ ସରକାରଙ୍କ 100 ଦିନ ଭିତରେ ହୋଇଥିବାର ଉନ୍ନୟନ କାମ ବାବଦେ ଆଲୋଚନା କରିଛନ୍। ଏହି ସମୟଥି ଗରିବ କଲ୍ୟାଣ ଯୋଜନା, ଚାଷ ଆଉ ଚାଷୀମାନଙ୍କ ଲାଗିଥିବାର ଯୋଜନା, ଜୁଆନ ପିଲା ଟୁକେଲ ଆଉ ମହିଳାମାନଙ୍କର ଉନ୍ନତି ଯୋଜନା ବାବଦେ ସେ ଆଲୋଚନା କରିଥିଲେ। ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ବେକ୍ଷଣ କାମ ହେଲା ମୂଲ। ଲୋକକୁ ଉତ୍ତମ ମାନର ଚିକିତ୍ସା ସେବା ଯୋଗାବାର ବିଷୟଟି ରାଜ୍ୟ ସରକାର ସମ୍ବେଦନଶୀଳ ଅଛନ୍ ବୋଲି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ସବୁ ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜମାନଙ୍କେ ପ୍ରତିଷ୍ଠା କରାଯିବା ଆତ୍ମସୁରକ୍ଷା କ୍ଲବ। ରାଜ୍ୟ ସରକାରଙ୍କ 100 ଦିନ ପୂର୍ଣ୍ଣି ଉଲ୍ଗୁନେ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ମୂଲ ହେଲା ବିକାଶ ମେଲା। ଆଉ ଆଇବା 24 ଘଣ୍ଟା ଭିତରେ ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି 13 ଜିଲ୍ଲାକେ ସତର୍କ ସୂଚନା ଜାରି। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।